ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ଲୋକସଭା ନିର୍ବାଚନର ଦୁଇ ନମ୍ଘର କ୍ଷେପେ ଆଜି ଦେଶର 13 ରାଜ୍ୟ ଆଉ କେନ୍ଦ୍ରଶାସିତ ଇଲାକାର 88 ଲୋକସଭା ଆସନ ଲାଗି ଭୋଟ୍ ହେବା। ଆଜି ସକାଳ 7 ବଜେ ଭୋଟ୍ ମୂଲ ହୋଇକରି ସଞ୍ଜର 6 ବଜେ ତକ ଚାଲବା। ନିର୍ବାଚନକେ ସୁରୁଖୁରୁତି ପରିଚାଳନା ଲାଗି ସବୁ ରକମର ବ୍ୟବସ୍ଥା କରାଯାଇଛେ ବୋଲି ନିର୍ବାଚନ ଆୟୋଗଙ୍କ ତରଫରୁ ସୂଚନା ମିଳିଛେ। ଇନ ଜଣାଇ ଦିଆଯାଇପାରେ ଯେ ଇସବୁ ସଂସଦୀୟ କ୍ଷେତ୍ରର 16 କୋଟି ଭୋଟର ଅଛନ୍। ଏଥିଲାଗି 1,67,000 ପୁଲିଂ ବୁଥ୍ କରାଯାଇଛେ। ରାଇଜେ ଦୁଇ ନମ୍ଘର ଖେପ୍ ଭୋଟ୍ ଲାଗି ନିର୍ବାଚନ ଆୟୋଗଙ୍କ ତରଫରୁ ଆଜି ବିଜ୍ଞପ୍ତି ବାହାରବା। ଇତାର ସହିତ ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ମୂଲ ହେବା। ଇ କ୍ଷେପେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଆର୍ ଆସ୍କା ସଂସଦୀୟ କ୍ଷେତ୍ର ଆଉ ଇତାର ଅଧୀନତି ଥିବା 35 ବିଧାନସଭା ଆସନ ଲାଗି ଭୋଟ୍ ହେବା। ମେ ମାସର 3 ତାରିଖ ତକ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଥିବା ବେଳେ ମେ 4 ତାରିଖ ଦିନ ନାମାଙ୍କନ ପତ୍ର ଯାଞ୍ଚ ହେବା। ସେନ୍ତା ମେ 6 ତାରିଖ ତକ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରବା। ମେ 20 ତାରିଖ ଦିନ ଭୋଟ୍ ହେବା। ରାଜ୍ୟର ପହିଲା କ୍ଷେପ୍ଟି କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଆର୍ କୋରାପୁଟ ଲୋକସଭା ଆସନ ସହିତ 28 ବିଧାନସଭା ଆସନ ଲାଗି ଆଇବା ମାସ 13 ତାରିଖ ଦିନ ଭୋଟ୍ ହେବା। ଏଥିଲାଗି ଗଲାକାଲି ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛେ। ଆଇଜ ନାମାଙ୍କନ ପତ୍ରମାନଙ୍କର ଯାଞ୍ଚ ହେବା। 29 ତାରିଖ ଦିନ ନାମାଙ୍କନ ପତ୍ର ପ୍ରତ୍ୟାହାର ଲାଗି ଶେଷ ଦିନ ଧାର୍ଯ୍ୟ କରାଯାଇଛେ ବୋଲି ନିର୍ବାଚନ ଆୟୋଗଙ୍କ ତରଫରୁ ସୂଚନା ମିଳିଛେ। ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର ସରକାରୀ ଡାକ୍ତରଖାନା ପରିସରନ ଥିବା 101 ଉଷ ଦୋକାନକେ 15 ଦିନ ଭିତରେ ଉଠାଇ ଦିଆଯିବା। ଏଥିଲାଗି ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ଶାଳିନୀ ପଣ୍ଡିତ ବ୍ରହ୍ମପୁରର ଏମ୍କେସିଜି, ବୁର୍ଲାର ଭୀମସାର ମେଡିକାଲ କଲେଜ ଅଧୀକ୍ଷକଙ୍କ ସହିତ 24 ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖିଛନ୍। ହାଇକୋର୍ଟ ନଥିବା ମାମଲାର ସରକାରଙ୍କ ପକ୍ଷାତି ରାୟ ଆସିବା ଋତୁରୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗଠନ କରାଯାଇଥିବା ଆଣ୍ଟି ୱାକେରି ସେଲ୍ ଏତ୍କେ ଜିଲ୍ଲାସ୍ତରୀୟ ନକଲି ଡାକ୍ତରମାନଙ୍କୁ ଧରବା। ଇ ସେଲ୍ 15 ଦିନ ଥରେ ନକଲି ଡାକ୍ତରମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବାବଦେ ସ୍ୱାସ୍ଥ୍ୟ ବିଭାଗକେ ରିପୋର୍ଟ ଦେବା। ଏଥିଲାଗି ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ସଂଘୀୟ ଲୋକସେବା ଆୟୋଗ ୟୁପିଏସ୍ସି ପରୀକ୍ଷା 2025 ଲାଗି ବାର୍ଷିକ କ୍ୟାଲେଣ୍ଡର ବାହାରିଛି। ଆଇବା 2025 ଜାନୁଆରୀ 22 ତାରିଖ ଦିନ ସିଭିଲ୍ ସର୍ଭିସ୍ ପରୀକ୍ଷାର ପ୍ରିଲିମ୍ ଲାଗି ଆବେଦନ ମୂଲ ହେବା। ଫେବୃୟାରୀ 11 ତାରିଖ ଦିନ ଆବେଦନ କାମ ଶେଷ ହେବା। ୟୁପିଏସ୍ସିର ସିଭିଲ୍ ସର୍ଭିସ୍ ପରୀକ୍ଷା ସହିତ ଅଲଗା ପରୀକ୍ଷା ଲାଗି ଭିଲ୍ କାର୍ଯ୍ୟସୂଚୀ ବାହାରିଛି। ଏହି କାର୍ଯ୍ୟସୂଚୀ ଅନୁସାରେ ସିଭିଲ୍ ସର୍ଭିସ୍ର ପ୍ରିଲିମ୍ ପରୀକ୍ଷା 2025 ମେ 25 ତାରିଖ ଦିନ ହେବା। ମେନ୍ ପରୀକ୍ଷା 22 ତାରିଖରୁ ମୂଲ ହୋଇକରି 5 ଦିନ ତକ ଚାଲବା। ଏ ବାବଦେ ସବୁ ସୂଚନା ୟୁପିଏସ୍ସି ୱେବ୍ସାଇଟ୍ www.upsc.gov.in ମିଳୁଛି। ରାଜ୍ୟର ପୁଲିସ୍ ବାହିନୀ ଅତିରିକ୍ତ ଏସ୍ପି ଭାବେ କାମ କରୁଥିବା 26 ଜଣ ଓପିଏସ୍ ଅଫିସର ଏସ୍ପି ପାହ୍ୟାକେ ପଦୋନ୍ନତି ପାଇଛନ୍। ନିର୍ବାଚନ ଉତ୍ତରୁ ସେମାନଙ୍କୁ ନୂଆ ଜାଗାକେ ବଦଳି କରାଯିବ ବୋଲି ପୁଲିସ୍ ବିଭାଗ ତରଫରୁ କୁହାଯାଇଛି। ରାଇଜେ ପ୍ରସବ ଆଉ ପ୍ରସୂତିମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି କଟକ ଏସ୍ସିବି ମେଡିକାଲର ନର୍ସ ପ୍ରାକ୍ଟିସନର ମିଡ୍ ୱାଇଫେରୀ ଏନ୍ପିଏମ୍ ପାଠ୍ୟକ୍ରମ ମୂଲ ହୋଇଛେ। ଫି ବେସ୍ଥି 30 ଜଣ ଲେଖା ସେବିକା ତାଲିମ ନେବେ। ଏମାନେ ଗାଁ ଗହଲ ଇଲାକାନ ପ୍ରସବ କରାବେ। ଜାତୀୟ ସ୍ୱାସ୍ଥ୍ୟ ମିଶନ ସାହସ୍ତି ଏସ୍ସିବିର ସ୍ତ୍ରୀ ଆଉ ପ୍ରସୂତି ରୋଗ ବିଭାଗର ମିଡ୍ ୱାଇଫେରୀ ଲେଡ୍ କେୟାର ୟୁନିଟ୍ ଖୋଲାଯାଇଛେ। ବଲାଙ୍ଗୀର ଜିଲ୍ଲାର ସାଧାରଣ ନିର୍ବାଚନକେ ଅବାଧ ଆଉ ନିରପେକ୍ଷ କରିବା ଲାଗି ଜିଲ୍ଲା ପ୍ରଶାସନ ତରଫରୁ ସେକ୍ଟର ଅଧିକାରୀମାନଙ୍କର ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲାପାଳ ଆଉ ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରବ ଶିବାଜୀ ଇସଲୱାରଙ୍କ ଦେଖରେଖ ହୋଇଥିବା ଏହି ବୈଠକଟି ପୁଲିଂ ଅଫିସର ଆର୍ ପ୍ରିଜାଇଡିଂ ଅଫିସରମାନେ ନିର୍ବାଚନ ପରିଚାଳନା ସେମାନଙ୍କର ଦାୟିତ୍ୱ କେନ୍ତା ତୁଲାବେ ସେ ବାବଦେ ସେକ୍ଟର ଅଧିକାରୀମାନେ ସମ୍ଭେଦନଶୀଳ ରହିବାରକେ ପରାମର୍ଶ ଦିଆଯାଇଥିଲା। ଆଇବା ନିର୍ବାଚନ ଥି ଅୟତ୍କା ଭୋଟରମାନଙ୍କୁ ସାମିଲ କରିବା ଲାଗି ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଆଉ କିନ୍ନର ଭୋଟରମାନଙ୍କ ଲାଗି ଗୋଟିଏ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। ଦିବ୍ୟାଙ୍ଗ ଭୋଟରମାନଙ୍କ ଲାଗି ବୁଥ୍ର ହୁଇଲ୍ ଚେୟାର ସୁବିଧା ସହିତ ସେମାନଙ୍କୁ ସାହସ କରିବା ଲାଗି ସ୍ୱେଚ୍ଛାସେବୀ ବ୍ୟବସ୍ଥା, ଘରୁ ମତଦାନ କେନ୍ଦ୍ର ଆଉ ମତଦାନ କେନ୍ଦ୍ରନୁ ଘରକେ ଆଣବାର ଲାଗି ମାହାଲିଆ ପରିବହନ, ଦୃଷ୍ଟିବାଧିତ ଭୋଟରମାନଙ୍କ ଲାଗି ବ୍ରେଲ୍ ପେପର ବ୍ୟବସ୍ଥା ଆଉ ରେମ୍ପ ସୁବିଧା କରାଯାଇଛି ବୋଲି ବୈଠକଟି ସୂଚନା ଦିଆଯାଇଥିଲା। ବୁର୍ଲା ଭୀମସାରର ନେଫ୍ରୋଲୋଜି ବିଭାଗଟି ପେଡିଆଟ୍ରିକ୍ ଡାଇଲିସିସ୍ ସେବା ମୂଲ ହୋଇଛି। ଏଥି ପଶ୍ଚିମ ଓଡ଼ିଶାର କିଡ୍ନୀ ରୋଗଥି ପଡ଼ୁଥିବା ଛୁଆମାନେ ଲାଭ ପାଇପାରିବେ। ଆଘନୁ ବୁର୍ଲାନ ଛୋଟ ଛୁଆମାନଙ୍କ ଲାଗି ଏହି ବ୍ୟବସ୍ଥା ନାହିଁଥାଇ। ରାଇଜେ ଗଲା କେତେଦିନ ହେଲା ଜବର ଖରା ଜାରି ରହିଛେ। ଏଟା ଆଉ 2 ହପ୍ତାହ ତକ ଲାଗି ରହିବା। ଏଥିଲାଗି 15 ଜିଲ୍ଲାକେ ରେଡ୍ ଆର୍ 18 ଜିଲ୍ଲାକେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛେ। ଇସବୁ ଜାଗାମାନଙ୍କେ ସ୍ୱାଭାବିକନୁ 3-6 ଡିଗ୍ରୀ ତକ ତାତି ଅୟତ୍କା ରହିବା ସହିତ ଜବର ଗ୍ରୀଷ୍ମପ୍ରବାହ ସ୍ଥିତି ଲାଗି ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।